26-20 ଜାଇରସ୍ ଜଣେ ମହାନ ଲୋକ ଥିଲେ। ତାଙ୍କ ଝିଅ ଅତିଶୟ ପୀଡ଼ିତ ଥିଲା। ସେ ଯୀଶୁଙ୍କୁ ଡାକୁଛନ୍ତି ଝିଅକୁ ସୁସ୍ଥ କରିବା ପାଇଁ, କିନ୍ତୁ ଯୀଶୁଙ୍କ ପହଞ୍ଚିବା ପୂର୍ବରୁ ଝିଅଟି ମରିଗଲା। ଯୀଶୁ ଜାଇରସ୍ଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର। ଲୋକମାନେ ଦୁଃଖରେ କ୍ରନ୍ଧନ କରୁଥିଲେ, କିନ୍ତୁ ଯୀଶୁ ସେ ସମସ୍ତଙ୍କୁ ବାହାର କରିଦେଲେ। ଜାଇରସ୍ ଓ ତାଙ୍କ ସ୍ତ୍ରୀଙ୍କ ସହ ଯୀଶୁ ସେ ଝିଅ ମରିଯାଇଥିବା ଘର ଭିତରକୁ ପ୍ରବେଶ କଲେ। ଯୀଶୁ ସେ ଝିଅର ହାତ ଧରି କହିଲେ, ଛୋଟ ଝିଅ ଉଠ। ତତ୍କ୍ଷଣାତ୍ ସେ ଉଠିଲେ ଏବଂ ବୁଲାବୁଲି କଲେ। ପୁଣି ସେମାନେ ତାଙ୍କୁ କିଛି ଖାଇବାକୁ ଦେଲେ। ମୃତ୍ୟୁ ହେଉଛି ଶୟତାନର ସବୁଠାରୁ ବଡ଼ ଅସ୍ତ୍ର, କିନ୍ତୁ ତା ଉପରେ ମଧ୍ୟ ଯୀଶୁଙ୍କର ଅଧିକାର ଅଛି। ଯେଉଁମାନେ ତାଙ୍କୁ ବିଶ୍ୱାସ କରନ୍ତି ସେ ସମସ୍ତେ ମୃତ୍ୟୁକୁ ଭୟ କରିବା ଆବଶ୍ୟକ ନାହିଁ। ଯୀଶୁଙ୍କର ଶକ୍ତି ପାପ ଓ ମୃତ୍ୟୁଠାରୁ ମଧ୍ୟ ଅଧିକ।